ଖଞ୍ଜାକୁ ନ ମାରିବା ଯାଏଁ ସେ ବଢ଼ିଆ ଛାଡ଼ି ଯାଏନି। ମନେ ରଖିବ।